ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ, ଶୁଣାନ୍ତୁ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়ে আজির এই পথপ্রদর্শিকা কার্যক্রম আপনার স্বাগত জনায়ে। আপনার সহযোগ নিমন্তে বিশেষ ধন্যবাদ, কিন্তু আমার অনুরোধ আপনার এই কার্যক্রম নিয়মিত শুণবা সঙ্গে সঙ্গে পত্র মাধ্যমে আমসহ যোগাযোগ করে আপনার মতামত লিখি জনাতু ও অন্য এই কার্যক্রম শুনাইবার উৎসাহিত করন্তু ও সেমানকু মধ্যে আমসহ পত্র মাধ্যমে যোগাযোগ করিবা নিমন্তে উৎসাহিত করন্তু। প্রভু আপনাকে আশীর্বাদ করন্তু, আহুরি আহুরি আত্মিক জীবনে বর্ধিষ্ণু করান্তু। আসন্তু প্রভুঙ্কর বাক্য মধ্যকু যিবা পূর্বরু সংক্ষেপে প্রার্থনা করিবা। পবিত্র প্রভু, তোমার পবিত্র নামরে ধন্যবাদ করুছ এই সুন্দর সময় পাই। প্রভু আজি মধ্যে তুমি আমানকু তোমার বাক্য মধ্যে দিয়ে কথা কহিবা পাই যাওছ, কিন্তু প্রভু তুমি আমানকু এক সরল বিশ্বাস হৃদয় দিও, ଆଉ ପ୍ରଭୁ ତୁମେ ଆମମାନଙ୍କର ଆତ୍ମିକ କର୍ଣ୍ଣକୁ ଖୋଲିଦିଅ, ଏକ ସ୍ଥିର ମନ ଦିଅ, ଯେପରି ଆମମାନେ ତୁମର ବାକ୍ୟକୁ ସରଳ ବିଶ୍ୱାସରେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସେହି ବାକ୍ୟ ଅନୁଯାୟୀ ନିଜର ଜୀବନକୁ ସମୀକ୍ଷା କରି ଯେପରି ପାପରୁ ପୃଥକୀକୃତ ଜୀବନଯାପନ କରି ତୁମର ସେହି ପରିଚାଳନାର ପଥରେ ଅଗ୍ରସର ହେବାକୁ ପାରିବୁ, ଏଥିନିମନ୍ତେ ତୁମେ ପ୍ରତ୍ୟେକଙ୍କୁ ପ୍ରଭୁ ଆଶୀର୍ବାଦ କର। ଆଜିର କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମ ପ୍ରତ୍ୟେକଙ୍କ ହୃଦୟରେ କଥା କୁହ, ତୁମର ଏହି ଶାନ୍ତି, ତୁମର ଆଶୀର୍ବାଦ, ତୁମର ଅନୁଗ୍ରହ ଦେଇ ତୁମେ ଆମକୁ ବର୍ଦ୍ଧିଷ୍ଣୁ କରାଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗଣନା ପୁସ୍ତକ 28 ପର୍ବର 9 ପଦରୁ ଆରମ୍ଭ କରି 29 ପର୍ବର 12 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ଆମେ ଏହି 28 ପର୍ବରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଅର୍ଥାତ୍ ହୋମବଳୀ ସମ୍ପର୍କରେ ଆଲୋଚନା କରିଥିଲୁ, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱର ନିଦର୍ଶନ ଓ ଏହା ଏକ ବାସ୍ତବ ଉପାସନାର ମନୋଭାବକୁ ପ୍ରକାଶ କରେ। ଏହି ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳି ଯଦିଓ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଉତ୍ସର୍ଗ କରିବାକୁ ଥିଲା, ତଥାପି କେତେକ ନିର୍ଦ୍ଦିଷ୍ଟ ଦିନରେ ଏହି ହୋମବଳି ଏକ ବିଶେଷ ରୂପରେ ଉତ୍ସର୍ଗ କରାଯାଉଥିଲା। ଉଦାହରଣ ସ୍ୱରୂପ ବିଶ୍ରାମ ଦିନରେ ଅର୍ଥାତ୍ ଶନିବାର ଦିନରେ, ଯାହାକୁ ବର୍ତ୍ତମାନ ଆମେ ରବିବାର ଦିନ ବୋଲି କହୁ, ଓ ଏଥିସହିତ ପ୍ରତି ମାସର ଆରମ୍ଭରେ ଓ ବର୍ଷର ପ୍ରଥମ ମାସର ନିସ୍ତାର ପର୍ବ ସମୟରେ, ଅର୍ଥାତ୍ ସେହି ପ୍ରଥମ ମାସର ଚଉଦ ଦିନଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ଏହି ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳିକୁ ଅନ୍ୟାନ୍ୟ ଦିନ ଅପେକ୍ଷା ଏକ ବିଶେଷ ରୂପରେ ଉତ୍ସର୍ଗ କରାଯାଉଥିଲା, ଯାହାକି ଆମେ ଏହି ଅଠେଇଶ ପର୍ବରେ ଦେଖିବାକୁ ପାରିବା। ତେବେ ଆସନ୍ତୁ ବର୍ତ୍ତମାନ ସେହି ତୁଷ୍ଟିଜନକ ଆଘ୍ରାଣାର୍ଥୀ ଅଗ୍ନିକୃତ ଉପହାର ସମ୍ପର୍କରେ ଆଉ କିଛି ଆଲୋଚନା କରିବାକୁ ଯିବା, ଓ ଏହା କେତେକ ନିର୍ଦ୍ଦିଷ୍ଟ ଦିନରେ କାହିଁକି ବିଶେଷ ରୂପେ ଉତ୍ସର୍ଗ କରାଯାଉଥିଲା ଓ ଏହାର ତାତ୍ପର୍ଯ୍ୟ କ'ଣ, ତାହା ଆଲୋଚନା କରି ତହିଁରୁ କିଛି ନିଜର ଆଧ୍ୟାତ୍ମିକ ଜୀବନ ନିମନ୍ତେ ଶିକ୍ଷା ଗ୍ରହଣ କରିବା। ଦେଖନ୍ତୁ, ଏହି ତୁଷ୍ଟିଜନକ ଆଘ୍ରାଣାର୍ଥୀ ଅଗ୍ନିକୃତ ଉପହାର ଯଦିଓ ପ୍ରତିଦିନ ପ୍ରାତଃକାଳ ଓ ସନ୍ଧ୍ୟାରେ ଉତ୍ସର୍ଗ କରିବାକୁ ଥିଲା, ମାତ୍ର କେତେକ ନିର୍ଦ୍ଦିଷ୍ଟ ଦିନରେ ଏହି ହୋମବଳିକୁ ଏକ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ କରାଯାଉଥିଲା। ଅଠେଇଶ ପର୍ବର ନଅ ଓ ଦଶ ପଦରେ ଲେଖା ଅଛି, ଆଉ ବିଶ୍ରାମ ଦିନରେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ୍ୟ ଓ ତୈଳ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଭକ୍ଷ ନୈବେଦ୍ୟ ଓ ତହିଁର ପେୟ ନୈବେଦ୍ୟ ଉତ୍ସର୍ଗ କରିବ। ନିତ୍ୟ ହୋମ ଓ ତହିଁର ପେୟ ନୈବେଦ୍ୟ ଛଡ଼ା ପ୍ରତି ବିଶ୍ରାମବାରର ଏହି ହୋମବଳି ହେବ। ଏହି ଅଂଶରେ ଆପଣ ଲକ୍ଷ୍ୟ କରିବେ ଯେ ବିଶ୍ରାମବାରରେ ଏହି ହୋମବଳି ଅନ୍ୟାନ୍ୟ ଦିନ ଅପେକ୍ଷା ଏକ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ କରିବାକୁ ଥିଲା, କାରଣ ବିଶ୍ରାମ ଦିନ ଈଶ୍ୱରଙ୍କ ନିମନ୍ତେ ଏକ ପୃଥକୀକୃତ ଦିନ ଥିଲା। ଏହି ଦିନର ମହତ୍ତ୍ୱ ସପ୍ତାହର ଅନ୍ୟାନ୍ୟ ଦିନ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଦିନଟିକୁ ପବିତ୍ର ରୂପେ ପାଳନ କରିବା ପାଇଁ ଈଶ୍ୱର ନିର୍ଦ୍ଦେଶ ଦେଇଛନ୍ତି। ଈଶ୍ୱରଙ୍କ ବାକ୍ୟ କହେ, ବିଶ୍ରାମବାରକୁ ପୂର୍ଣ୍ଣ ରୂପେ ପ୍ରତିପାଳନ କର। ଏହି ବିଶ୍ରାମବାରର ପବିତ୍ରତା ରକ୍ଷା କରିବା ନେଇ ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ବ୍ୟବସ୍ଥା ପ୍ରଦାନ କରିଥିଲେ। ଏହି ବିଶ୍ରାମବାରର ତାତ୍ପର୍ଯ୍ୟ ହେଉଛି ଯେ ଈଶ୍ୱର ଛଅ ଦିନ ସୃଷ୍ଟି କରି ସପ୍ତମ ଦିନ ବିଶ୍ରାମ ନେଲେ, ଓ ସେ ଚାହାନ୍ତି ଆମେ ଯେପରି ଛଅ ଦିନ ପରିଶ୍ରମ କରି ସପ୍ତମ ଦିନଟିକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁ ଓ ଏହି ଦିନଟିକୁ ପବିତ୍ର ରୂପେ ପାଳନ କରୁ, କାରଣ ଏହି ଦିନଟି ଈଶ୍ୱରଙ୍କର। କିନ୍ତୁ ଆମ ଜୀବନରେ ଏହାର ଓଲଟା ଦେଖାଯାଏ। ଆମେ ଛଅ ଦିନ ଯାକ ପରିଶ୍ରମ କରି ସପ୍ତମ ଦିନଟିକୁ ଅବସର ବିନୋଦନ ନିମନ୍ତେ ରଖିଥାଉ। ରବିବାର ଦିନ ଆମର ସବୁକିଛି କାର୍ଯ୍ୟ କରିବାକୁ ଥାଏ। କେହି ଖେଳ କୌତୁକରେ, ବନ୍ଧୁ ଦର୍ଶନରେ, ବଣଭୋଜିରେ ବା ଅବସର ବିନୋଦନ ନିମନ୍ତେ ବିଭିନ୍ନ ସ୍ଥାନ ପରିଭ୍ରମଣରେ ବା ଚଳଚ୍ଚିତ୍ର ଦେଖିବାରେ କିମ୍ବା ଅନ୍ୟାନ୍ୟ ଅସଙ୍ଗତ ଜନକ କାର୍ଯ୍ୟରେ କ୍ଷେପଣ କରିଥାନ୍ତି, ମାତ୍ର ଈଶ୍ୱରଙ୍କ ପବିତ୍ରତା ରକ୍ଷା କରିପାରନ୍ତି ନାହିଁ ବା ଈଶ୍ୱରଙ୍କ ନିମନ୍ତେ ସମୟ ଦେଇପାରନ୍ତି ନାହିଁ। ଆଜି ଅନେକ ଲୋକ ରବିବାର ଦିନଟିକୁ ଏହିପରି ଭାବେ କ୍ଷେପଣ କରନ୍ତି, ମାତ୍ର ଈଶ୍ୱରଙ୍କ ବାସ୍ତବ ଇଚ୍ଛାକୁ ସଫଳ କରିପାରନ୍ତି ନାହିଁ। ଈଶ୍ୱର ଯଦିଓ ଆଜି ସେହିପରି ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଚାହାନ୍ତି ନାହିଁ, ମାତ୍ର ସେ ଚାହାନ୍ତି ଆମେ ଯେପରି ସେହି ଦିନଟିକୁ ଉପାସନା ଓ ପ୍ରାର୍ଥନାରେ କ୍ଷେପଣ କରି ତହିଁର ପବିତ୍ରତା ରକ୍ଷା କରୁ, ସମସ୍ତ ପ୍ରକାର ଧାର୍ମିକ କାର୍ଯ୍ୟରେ ସମୟ ଦେଉ ଓ ପ୍ରଭୁଙ୍କ ନିମନ୍ତେ କିଛି ଉତ୍ତମ ବିଷୟ ସାଧନ କରୁ। ତେଣୁ ଏହି ରବିବାରକୁ ଯଦି ଆମେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଭାବେ ପାଳନ କରୁ ଓ ଈଶ୍ୱରଙ୍କ ସେବା ନିମନ୍ତେ ଉତ୍ସର୍ଗ କରୁ, ତାହେଲେ ଈଶ୍ୱର ତହିଁରେ ସନ୍ତୁଷ୍ଟ ହେବେ ଓ ଆମେ ଈଶ୍ୱରଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହେବା। ଏହାପରେ ଆପଣ ଲକ୍ଷ୍ୟ କରିବେ ଯେ ପ୍ରତି ମାସର ଆରମ୍ଭରେ ସେହି ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଏକ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ କରିବାକୁ ଥିଲା। ଦେଖନ୍ତୁ, ଅଠେଇଶ ପର୍ବର ଏଗାର ପଦରୁ ତେର ପଦ ମଧ୍ୟରେ ସେହି ହୋମବଳି ବିଷୟ ନେଇ ଉଲ୍ଲେଖ ହୋଇଅଛି। ତେବେ କେବଳ ଏଗାର ପଦଟି ଆମେ ବର୍ତ୍ତମାନ ପାଠ କରିବାକୁ ଯିବା। ଲେଖା ଅଛି, ଆଉ ପ୍ରତି ମାସର ଆରମ୍ଭରେ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇ ପୁଙ୍ଗୋବତ୍ସ୍ୟ ଓ ଏକ ମେଷ ଓ ଏକ ବର୍ଷୀୟ ସାତ ନିଖୁନ୍ତ ମେଷବତ୍ସ୍ୟ ଉତ୍ସର୍ଗ କରିବ। ଏହି ଅଂଶରେ ଆପଣ ଆଉ ଏକ ସ୍ୱତନ୍ତ୍ର ହୋମବଳି ଦେଖିବାକୁ ପାରୁଅଛନ୍ତି। ଏହା ପ୍ରତି ମାସର ଆରମ୍ଭରେ ଉତ୍ସର୍ଗ କରିବାକୁ ଥିଲା, କିନ୍ତୁ ପ୍ରଶ୍ନ ଉଠେ ଯେ ଈଶ୍ୱର କାହିଁକି ତାହା ପ୍ରତି ମାସର ଆରମ୍ଭରେ ଉତ୍ସର୍ଗ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଁ ଭାବୁଛି ଯେ ସେମାନେ ଯେପରି ପ୍ରତି ମାସର ଆରମ୍ଭରେ ଈଶ୍ୱରଙ୍କୁ ସ୍ମରଣ କରନ୍ତି ଓ ଗତଦିନମାନଙ୍କରେ ଈଶ୍ୱରଙ୍କର ସମସ୍ତ ମଙ୍ଗଳଦାନକୁ ସ୍ମରଣ କରି ଯେପରି ତାଙ୍କର ଧନ୍ୟବାଦ ପ୍ରଶଂସା କରନ୍ତି ଓ ଏକ ନୂତନ ମାସ ଦେଖି ଯେପରି ସେହି ମାସ ନିମନ୍ତେ ଈଶ୍ୱରଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ଓ ଈଶ୍ୱରଙ୍କର ସହାୟତା ପାଇପାରନ୍ତି, ଏଥିନିମନ୍ତେ ପ୍ରତି ମାସର ଆରମ୍ଭରେ ଈଶ୍ୱର ସେମାନଙ୍କୁ ଏହି ପ୍ରକାର ଏକ ସ୍ୱତନ୍ତ୍ର ହୋମବଳି ଉତ୍ସର୍ଗ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଯଦ୍ୱାରା ସେମାନେ ତାହା ପାଳନ କରିବା ଦ୍ୱାରା ସେହି ମାସର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ସହଭାଗିତା ତଥା ସାହାଯ୍ୟ ଓ ଆଶୀର୍ବାଦ ପାଇପାରନ୍ତି। କାରଣ ସାଧାରଣତଃ ଆମେ ଦିନର ମାସର ବା ବର୍ଷର ଆରମ୍ଭ ସମୟ ଯେପରି କୁଶଳରେ ବିତିଯାଏ ଏହା ଚାହିଁଥାଉ। ଯଦି ଆରମ୍ଭରୁ କିଛି ଅସୁବିଧା ଓ ସମସ୍ୟା ଘଟିଲା ତାହେଲେ ଆମେ ଭାବୁ ଯେ ଦିନ ସାରା ବା ମାସ ସାରା ବା ବର୍ଷ ସାରା ଏହିପରି ଘଟିବ ବୋଲି। କାରଣ ସବୁ ବିଷୟର ଫଳାଫଳ ତହିଁର ଆରମ୍ଭରୁ ହିଁ ଜଣାପଡ଼ିଯାଇଥାଏ। ତେଣୁକରି ଈଶ୍ୱର ମାସ ଆରମ୍ଭରୁ ଇସ୍ରାଏଲ ଲୋକମାନଙ୍କଠାରୁ ଏକ ସ୍ୱତନ୍ତ୍ର ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଚାହିଁଥିଲେ, ଯେପରି ସେମାନେ ମାସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତହିଁର ଗୁରୁତ୍ୱକୁ ଉପଲବ୍ଧି କରନ୍ତି ଓ ଈଶ୍ୱରଙ୍କ ସହିତ ସହଭାଗିତା ସ୍ଥାପନ କରି ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୁଅନ୍ତି ଓ ଈଶ୍ୱରଙ୍କ ପବିତ୍ରତା ରକ୍ଷା କରନ୍ତି, ଯେପରି ସେମାନେ ତାହା ମାସ ଆରମ୍ଭରୁ ତହିଁର ଗୁରୁତ୍ୱକୁ ଉପଲବ୍ଧି କରି ମାସ ସାରା ତାଙ୍କର ଉପାସନା କରନ୍ତି। ପ୍ରିୟ ବନ୍ଧୁ, ଏହି ଜଗତରେ ଗୋଟିଏ ମୁହୂର୍ତ୍ତ ଆମର ବଞ୍ଚି ରହିବାକୁ କୌଣସି ଅଧିକାର କିମ୍ବା ଯୋଗ୍ୟତା ବା ଧର୍ମକର୍ମ ନଥିଲେ ମଧ୍ୟ ଈଶ୍ୱର ଆମକୁ ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ, ମାସ ପରେ ମାସ ମଧ୍ୟ କ୍ଷେପଣ କରିବାକୁ ଦେଉଅଛନ୍ତି। ତେଣୁ ସେତିକି ନୁହେଁ, ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରୟୋଜନୀୟତା ମଧ୍ୟ ଯୋଗାଉଛନ୍ତି। କିନ୍ତୁ ଆମେ ସେହିସବୁକୁ ସ୍ମରଣ କରି କେବେ ତାଙ୍କଠାରେ କୃତଜ୍ଞତା ଜ୍ଞାପନ କରିଛୁ କି? ତାଙ୍କର ସମସ୍ତ ମଙ୍ଗଳଦାନ ନିମନ୍ତେ ତାଙ୍କର ଧନ୍ୟବାଦ କରିଛୁ କି? ଯେତେବେଳେ ଆମେ ଗୋଟିଏ ମାସ ନିରାପଦରେ କ୍ଷେପଣ କରି ଅନ୍ୟ ଏକ ମାସରେ ପଦାର୍ପଣ କରୁ, ସେତେବେଳେ ଆମେ ପ୍ରଭୁଙ୍କର ସମସ୍ତ ମଙ୍ଗଳଦାନ ନିମନ୍ତେ ସନ୍ତୁଷ୍ଟ ରହି ତାହାଙ୍କର ଧନ୍ୟବାଦ କରି ଆଗାମୀ ମାସର ସମସ୍ତ କୁଶଳତା ତଥା ସଫଳତା ନିମନ୍ତେ ଈଶ୍ୱରଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରି ତାହାଙ୍କଠାରୁ ଶକ୍ତି ମାଗିଛୁ କି? ହଁ ପ୍ରଭୁ, ଏହି ମାସଟି ମୁଁ ତୁମର ସହିତରେ ଜୀବନ କାଟି ତୁମ ପଛରେ ଚାଲିବି, ଏହିପରି ମନ ମଧ୍ୟରେ ଦୃଢ଼ ସଂକଳ୍ପ ନେଇଛୁ କି? ହଁ ପ୍ରଭୁ, ଏହି ମାସ ସାରା ମୁଁ ତୁମର ସେବା, ପୂଜା, ଆରାଧନାରେ ଓ ତୁମର କାର୍ଯ୍ୟରେ ନିଜକୁ ନିୟୋଜିତ କରିବି ବୋଲି କ'ଣ ସଂକଳ୍ପ କରୁ କି? ହଁ, ଏହି ମାସ ମୁଁ ପ୍ରଭୁଙ୍କ ନିମନ୍ତେ କିଛି କରିବି ବା ପ୍ରଭୁଙ୍କ ରାଜ୍ୟର ଅଭିବୃଦ୍ଧି ନିମନ୍ତେ କିଛି ସାହାଯ୍ୟ କରିବି ବା ପ୍ରାର୍ଥନା କରିବି, ଏହିପରି ଦୃଢ଼ ସଂକଳ୍ପ କ'ଣ ମନରେ ନେଇଛୁ କି? ଯଦି ନେଇନାହୁଁ, ତାହେଲେ ବର୍ତ୍ତମାନଠାରୁ ଚେଷ୍ଟା କରୁ ଯେ ପ୍ରଭୁଙ୍କ ନିମନ୍ତେ କିଛି କରିବା ପାଇଁ। କାରଣ ଯେଉଁ ପ୍ରଭୁ ଆମକୁ ଏତେ ଅନୁଗ୍ରହ କରି ମାସ ପରେ ମାସ, ବର୍ଷ ପରେ ବର୍ଷ ଆମକୁ କଢ଼ାଇ ଆଣୁଛନ୍ତି, ଆମେ ତାଙ୍କ ପାଇଁ କ'ଣ କରିଛୁ? ନିଜକୁ ପ୍ରଶ୍ନ କରନ୍ତୁ ଯେ ମୁଁ ମୋର ଜୀବନର ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରଭୁଙ୍କ ନିମନ୍ତେ କ'ଣ କିଛି କରିପାରିଛି କି? ଯଦି ଏହି ପ୍ରଶ୍ନ ନେଇ ଆମେ ପ୍ରତ୍ୟେକ ନିଜକୁ ପଚାରିବା, ତାହେଲେ ଆମେ ପ୍ରତ୍ୟେକ ନିଜ ନିଜକୁ ଚିହ୍ନିପାରିବା ଯେ ଆମେ କେଉଁଠି ଅଛୁ। ସେଦିନ ଯେପରି ଈଶ୍ୱର ଇସ୍ରାଏଲ ସନ୍ତାନମାନଙ୍କୁ ପ୍ରତିଦିନ, ପ୍ରତି ସପ୍ତାହ, ପ୍ରତି ମାସ ଓ ପ୍ରତି ବର୍ଷର ଆରମ୍ଭରେ ସେହି ସମସ୍ତ ମଙ୍ଗଳଦାନକୁ ସ୍ମରଣ କରାଇ ଦେବା ପାଇଁ ହୋମବଳି ଚାହିଁଥିଲେ, ଆଜି ମଧ୍ୟ ସେ ସେହି ସମସ୍ତ ସ୍ମରଣ କରାଇ ଦେବା ପାଇଁ ଆମର ହୃଦୟର ହୋମବଳି ଚାହାନ୍ତି, ଓ ତାହା ହେଉଛି ବାସ୍ତବ ଉପାସନା। ସେଥିପାଇଁ ରୋମିଓ ବାର ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅତେବ ହେ ଭାଇମାନେ, ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟାହେତୁ ବିନତି କରୁଅଛି, ତୁମେମାନେ ଆପଣାପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମମାନଙ୍କର ଯୁକ୍ତିଯୁକ୍ତ ଉପାସନା। ପ୍ରିୟ ବନ୍ଧୁ, ଆମେ କ'ଣ ଆମର ଶରୀରକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଜୀବନ୍ତ ଭାବେ ଉତ୍ସର୍ଗ କରୁ କି? ଆମେ କ'ଣ ନିଜର ଶରୀରକୁ ନିଖୁନ୍ତ, ନିଷ୍କଳଙ୍କ, ପବିତ୍ର ରୂପେ ଉତ୍ସର୍ଗ କରୁଛୁ କି? ନା ଆମମାନଙ୍କ ଜୀବନରେ ସେହି ଶାରୀରିକ କୁପ୍ରବୃତ୍ତିଗୁଡ଼ାକ କାର୍ଯ୍ୟ କରୁଅଛି? କିନ୍ତୁ ଯେପର୍ଯ୍ୟନ୍ତ ଆମେ ଯୀଶୁଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ନାହୁଁ ଓ ତାହାଙ୍କୁ ନିଜ ହୃଦୟରେ ଗ୍ରହଣ କରିନାହୁଁ, ସେ ପର୍ଯ୍ୟନ୍ତ ଆମମାନେ ମୃତ ଅଟୁ। ଆମମାନେ କେବେ ହେଲେ ନିଜର ଶରୀରକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସଜୀବ ଭାବେ ଉତ୍ସର୍ଗ କରିପାରିବା ନାହିଁ, କାରଣ କେବଳ ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ତାହା ସମ୍ଭବ। କାରଣ ସେ କେବଳ ମନୁଷ୍ୟକୁ ପାପରୁ ଉଦ୍ଧାର କରି ତାହାକୁ ଧାର୍ମିକ କରି ଗଣନା କରନ୍ତି, କାରଣ ସେ ତାହାଙ୍କର ଧାର୍ମିକତା ଦ୍ୱାରା ତାହାକୁ ଧାର୍ମିକ କରି ଗଣନା କରନ୍ତି। ତେଣୁ ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ସ୍ଥାନ ଦେଇନାହିଁ, ସେ ପର୍ଯ୍ୟନ୍ତ ସେ ନିଜକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କରିପାରିବ ନାହିଁ, କାରଣ ମନୁଷ୍ୟର ନିଜର ସେପରି କୌଣସି ପବିତ୍ରତା ନାହିଁ। ତେଣୁ ପ୍ରିୟ ବନ୍ଧୁ, ଆମେ ଯଦି ବାସ୍ତବରେ ସତ୍ୟ ଭାବରେ ଉପାସନା କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁ, ତାହେଲେ ଯୀଶୁଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଗ୍ରହଣ କରି ତାହାଙ୍କର ସ୍ୱଭାବ ଧାରଣ କଲେ ଆମେ ସତ୍ୟ ଭାବରେ ଉପାସନା କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା। ଏହାପରେ ଆପଣ ଲକ୍ଷ୍ୟ କରିବେ ଯେ ବର୍ଷର ପ୍ରଥମ ମାସର ନିସ୍ତାର ପର୍ବ ସମୟରେ, ଅର୍ଥାତ୍ ମାସର 14 ଦିନରୁ 21 ଦିନ ପର୍ଯ୍ୟନ୍ତ, ଏହି ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାରକୁ ଏକ ସ୍ୱତନ୍ତ୍ର ରୂପେ ପାଳନ କରିବାକୁ ଥିଲା, ଯାହାକି ଆପଣ 28 ପର୍ବର 16 ପଦରୁ 25 ପଦ ମଧ୍ୟରେ ଦେଖିବାକୁ ପାରିବେ। ତେବେ ପ୍ରଶ୍ନ ଉଠେ ଯେ ଏହି ନିସ୍ତାର ପର୍ବ ସମୟରେ କାହିଁକି ଏହାକୁ ସ୍ୱତନ୍ତ୍ର ରୂପେ ପାଳନ କରିବାକୁ ଈଶ୍ୱର ଆଦେଶ କରିଥିଲେ, ଏହାର ତାତ୍ପର୍ଯ୍ୟ କ'ଣ? ଆପଣ ଜାଣିଥିବେ ଯେ ଇସ୍ରାଏଲ ସନ୍ତାନଗଣ ମିଶ୍ରର ଦାସତ୍ୱ ବନ୍ଧନରୁ ଯେଉଁଦିନ ନିସ୍ତାର ପାଇଲେ ସେହିଦିନକୁ ସ୍ମରଣ କରି ସେମାନେ ବର୍ଷର ପ୍ରଥମ ମାସର 14 ଦିନଠାରୁ 21 ଦିନ ପର୍ଯ୍ୟନ୍ତ 7 ଦିନ ଧରି ନିସ୍ତାର ପର୍ବ ପାଳନ କରୁଥିଲେ ଓ ଏହି ନିସ୍ତାର ପର୍ବ ସମୟରେ ମଧ୍ୟ ଏହି ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳୀକୁ ମଧ୍ୟ ଏକ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ଥିଲା। ତେବେ ବର୍ତ୍ତମାନ ଏହାକୁ ଆତ୍ମିକ ଅର୍ଥରେ ବୁଝିବାକୁ ଗଲେ ଏହାର ଅର୍ଥ ଏପରି ହୋଇପାରେ ଯେ ଈଶ୍ୱର ଚାହାନ୍ତି ଆମେ ଯେପରି ନିଜର ପାପରୁ ଉଦ୍ଧାର ପାଇ ଯେଉଁଦିନ ସେହି ନୂତନ ଜୀବନରେ ପଦାର୍ପଣ କଲୁ ଓ ପରିତ୍ରାଣର ଅଧିକାରୀ ହେଲୁ ସେହିଦିନକୁ ସ୍ମରଣ କରି ଏକ ସ୍ୱତନ୍ତ୍ର ଭାବରେ ନିଜର ଜୀବନକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରି ତାଙ୍କର ଉପାସନା କରୁ, ତାଙ୍କର ଅନୁଗ୍ରହକୁ ସ୍ମରଣ କରି ତାଙ୍କର ଧନ୍ୟବାଦ ଓ ପ୍ରଶଂସା କରୁ। ତାହା ହିଁ ଆଜି ପ୍ରଭୁ ଆମମାନଙ୍କର ଜୀବନରୁ ଆଶା କରନ୍ତି। ଦେଖନ୍ତୁ, ଗଣନା ପୁସ୍ତକ 28:26-31 ମଧ୍ୟରେ ଏହି ହୋମବଳୀକୁ ପ୍ରଥମ ଫଳ ଉତ୍ସର୍ଗ ପର୍ବ ସମୟରେ ଏକ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ କରିବା ବିଷୟ ନେଇ ଉଲ୍ଲେଖ କରାଯାଇଅଛି। ତେବେ ଆମେ ଏହାକୁ ସମ୍ପୂର୍ଣ୍ଣ ପାଠ କରିବା ନାହିଁ, ମାତ୍ର ଏହାର 26, 27, 30, 31 ପାଠ କରିବା। ପ୍ରଥମେ ଦେଖନ୍ତୁ 28:26 ଏହିପରି ଲେଖା ଅଛି, ଆହୁରି ପ୍ରଥମ ପକ୍ୱ ଫଳର ଦିନରେ ଅର୍ଥାତ୍ ଯେତେବେଳେ ତୁମାନେ ଆପଣମାନଙ୍କ ଉତ୍ସବ ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମମାନଙ୍କର ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ମାତ୍ର ତୁମେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳୀ ରୂପେ 2 ପୁଙ୍ଗବତ୍ସ୍ୟ, 1 ମେଷ, 1 ବର୍ଷୀୟ 7 ମେଷବତ୍ସ୍ୟ। ଏହାପରେ 30-31 ଲେଖା ଅଛି, ଆଉ ତୁମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରଣାର୍ଥ ଏକ ଛାଗ ଉତ୍ସର୍ଗ କରିବ। ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ଛଡ଼ା ଏହି ସମସ୍ତ ଓ ତହିଁର ପେୟ ନୈବେଦ୍ୟ ଉତ୍ସର୍ଗ କରିବ, ଏହିସବୁ ନିଖୁନ୍ତ ହେବ। ଲକ୍ଷ୍ୟ କରିବେ ଯେ ଏହି ତୁଷ୍ଟିଜନକ ହୋମବଳୀ ପ୍ରଥମ ଫଳ ଉତ୍ସର୍ଗ ପର୍ବ ସମୟରେ ଏକ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ କରିବାକୁ ଥିଲା ଓ ଏଥିସହିତ ପାପାର୍ଥକ ବଳି ମଧ୍ୟ ଉତ୍ସର୍ଗ କରିବାକୁ ଥିଲା। କିନ୍ତୁ ଯେଉଁ ସମସ୍ତ ପଶୁ ସେହି ବଳିଦାନ ନିମନ୍ତେ ବ୍ୟବହାର କରାଯାଉଥିଲା ତାହା ନିଖୁନ୍ତ ପଶୁ ହେବାର ଥିଲା, କାରଣ ଏହି ସମସ୍ତ ବଳିଦାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନିଦର୍ଶନ ଥିଲା, କାରଣ ପ୍ରଭୁ ଯୀଶୁ ହେଉଛନ୍ତି ନିଷ୍ପାପୀ ଓ ନିଷ୍କଳଙ୍କ ଓ ସେ ସେହି ପବିତ୍ର ରକ୍ତ ଆମମାନଙ୍କ ନିମନ୍ତେ କୃଶରେ ଝରାଇ ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ସାଧନ କଲେ, ଯେପରି ଆପଣ ଓ ମୁଁ ତାହାଙ୍କଠାରେ ବିଶ୍ୱାସ କରି ପାପ ସ୍ୱୀକାର କରିବା ଦ୍ୱାରା ପାପରୁ ଉଦ୍ଧାର ପାଇ ପରିତ୍ରାଣର ଅଧିକାରୀ ହେଉ। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ କାହିଁକି ଏହି ପ୍ରଥମ ପକ୍ୱ ଫଳର ଦିନରେ ଏହି ତୁଷ୍ଟିଜନକ ହୋମବଳୀକୁ ଏକ ସ୍ୱତନ୍ତ୍ର ରୂପେ ପାଳନ କରାଯାଉଥିଲା, ଏହାର ତାତ୍ପର୍ଯ୍ୟ କ'ଣ? ଏହାକୁ ଆକ୍ଷରିକ ଭାବେ ଚିନ୍ତା କଲେ ଏହା ଜଣାଯାଏ ଯେ ଈଶ୍ୱର ଚାହିଁଥିଲେ ଯେ ତାଙ୍କର ଲୋକମାନେ ଯେପରି ପ୍ରଥମ ଫଳରେ ତାଙ୍କର ସମାଦର କରନ୍ତି ଓ ସେହି ସମସ୍ତ ନୂତନ ଫଳ ହେତୁ ନୂତନ ଭାବରେ ତାଙ୍କ ନିକଟରେ ତୁଷ୍ଟିଜନକ ହୋମବଳୀ ଉତ୍ସର୍ଗ କରନ୍ତି ଓ ସେମାନଙ୍କର ପାପ ନିମନ୍ତେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରନ୍ତି। କିନ୍ତୁ ଏହି ପ୍ରକାର ହୋମବଳୀ ଯଦିଓ ବର୍ତ୍ତମାନ ଆମେ ଉତ୍ସର୍ଗ କରୁନା, ମାତ୍ର ଆମର ଜୀବନ ନିମନ୍ତେ ତହିଁରୁ ଅନେକ ଆତ୍ମିକ ଶିକ୍ଷା ମଧ୍ୟ ମିଳେ। ପ୍ରଭୁ ଚାହାନ୍ତି ଆମେ ଯେପରି ଆମର ସମସ୍ତ ପ୍ରଥମ ଫଳରେ ତାହାଙ୍କର ଧନ୍ୟବାଦ କରି ତାହାଙ୍କ ଉଦ୍ଦେଶ୍ୟରେ କିଛି ଉତ୍ସର୍ଗ କରୁ ଓ ତାହାଙ୍କର ପ୍ରଶଂସା କରୁ, ଏହି ସମସ୍ତ ବିଷୟ ଉପରେ ଗୁରୁତ୍ୱ ଦେଉ। ଈଶ୍ୱର ଚାହାନ୍ତି ଆମେ ଯେପରି ତାଙ୍କର ସମସ୍ତ ମଙ୍ଗଳଦାନ ନିମନ୍ତେ ତାହାଙ୍କର ଧନ୍ୟବାଦ କରୁ ଓ ତହିଁ ସଙ୍ଗେ ସଙ୍ଗେ ପାପରୁ ପୃଥକୀକୃତ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁ, କାରଣ ଯେପର୍ଯ୍ୟନ୍ତ ଆମେ ଆମର ଜୀବନକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଭାବେ ଉତ୍ସର୍ଗ ନ କରିଛୁ, ସେପର୍ଯ୍ୟନ୍ତ ଆମେ ଯେତେ ଧନ୍ୟବାଦ ପ୍ରଶଂସା କଲେ ମଧ୍ୟ ତାହା ଈଶ୍ୱରଙ୍କ ନିକଟରେ ଗ୍ରହଣଯୋଗ୍ୟ ନୁହେଁ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରିଥିବାରୁ ବର୍ତ୍ତମାନ ଆମକୁ ସେହିପରି ତୁଷ୍ଟିଜନକ ହୋମବଳି ଉତ୍ସର୍ଗ କରିବାକୁ ପଡ଼ୁନାହିଁ, ଯେହେତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି କୃଷୀୟ ମୃତ୍ୟୁ ଦ୍ୱାରା ତାହା ସାଧନ କରିଅଛନ୍ତି ଓ ସେ ତାଙ୍କର ବ୍ୟକ୍ତିତ୍ୱକୁ ମଧ୍ୟ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିଅଛନ୍ତି। କିନ୍ତୁ ସେ ଚାହାନ୍ତି ଆମେ ଯେପରି ତାଙ୍କୁ ବାସ୍ତବରେ ଚିହ୍ନୁ ଓ ତାଙ୍କ ନିକଟରେ ନିଜର ପାପ ସ୍ୱୀକାର କରି ପାପରୁ ଉଦ୍ଧାର ପାଉ। ତେଣୁ ଆପଣ ଦେଖିବେ ଯେ ପ୍ରଥମ ଫଳ ଉତ୍ସର୍ଗ ପର୍ବରେ ମଧ୍ୟ ସେମାନେ ଏହିପରି ସ୍ୱତନ୍ତ୍ର ଭାବେ ଏକ ତୁଷ୍ଟିଜନକ ହୋମବଳୀ ଉତ୍ସର୍ଗ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ସଙ୍ଗେ ସଙ୍ଗେ ନିଜେ ନିଜେ ମଧ୍ୟ ଖୁସି ଆନନ୍ଦ କରୁଥିଲେ ଓ ନିଜର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ବଳି ସେଥିସହିତ ଉତ୍ସର୍ଗ କରୁଥିଲେ। ତେଣୁକରି ଈଶ୍ୱର ମଧ୍ୟ ସେମାନଙ୍କ ପ୍ରତି ସନ୍ତୁଷ୍ଟ ଥିଲେ। ଈଶ୍ୱର ଚାହାନ୍ତି ଆମେ ଯେପରି ତାଙ୍କର ପ୍ରଶଂସା ଓ ଗୌରବ କରିବା ସଙ୍ଗେ ସଙ୍ଗେ ନିଜର ପାପମୟ ଜୀବନରୁ ପୃଥକୀକୃତ ଜୀବନ କାଟିବା ନିମନ୍ତେ ଚେଷ୍ଟା କରୁ, ଯଦ୍ୱାରା ଆମର ଏହି ଧନ୍ୟବାଦ ଦେବା ବା ପ୍ରଶଂସା କରିବା ଈଶ୍ୱରଙ୍କ ନିକଟରେ ଗ୍ରହଣଯୋଗ୍ୟ ହୁଏ। ତାହା ହିଁ ପ୍ରଭୁ ଏହି ବଳିଦାନ ମଧ୍ୟରୁ ଆମକୁ ଶିକ୍ଷା ଦେବାକୁ ଚାହାନ୍ତି। ତେବେ ଆମେ କ'ଣ ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାସ୍ତବ ବ୍ୟକ୍ତିତ୍ୱକୁ ଚିହ୍ନିପାରିଛୁ କି? ଆମେ କ'ଣ ତାହାଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିପାରିଛୁ କି? ଯଦି ଏପର୍ଯ୍ୟନ୍ତ ଆମେ ଯୀଶୁଙ୍କୁ ଚିହ୍ନି ନାହୁଁ, ତାହେଲେ ଆଜି ତାହାଙ୍କୁ ଚିହ୍ନିବା ନିମନ୍ତେ ଚେଷ୍ଟା କରୁ ଓ ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ପାପରୁ ଉଦ୍ଧାର ପାଇବାକୁ ଚେଷ୍ଟା କରୁ। ଆସନ୍ତୁ ଏହାପରେ ଗଣନା ପୁସ୍ତକ 29 ପର୍ବ ଅଧ୍ୟୟନ କରିବାକୁ ଯିବା। ଏହି ପର୍ବରେ ମଧ୍ୟ ଆମେ ସେହି ତୁଷ୍ଟିଜନକ ହୋମବଳି ବିଷୟରେ ଦେଖିବାକୁ ପାରିବା, ଅର୍ଥାତ୍ ଏହି ହୋମବଳି ଆଉ ଏକ ନିର୍ଦ୍ଦିଷ୍ଟ ଦିନରେ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ କରାଯିବାକୁ ଥିଲା, ଯାହାକି ସପ୍ତମ ମାସର ପ୍ରଥମ ଦିନରେ ପାଳନ କରାଯିବାକୁ ଥିଲା। ଏହି ହୋମବଳି ପ୍ରାୟଶ୍ଚିତ ବଳି ସହିତ ଉତ୍ସର୍ଗ ହେବାକୁ ଥିଲା। ତାଛଡ଼ା ଏହି ସପ୍ତମ ମାସର ଦଶମ ଦିନରେ ପ୍ରାୟଶ୍ଚିତ ବଳି ମଧ୍ୟ ଉତ୍ସର୍ଗ କରାଯିବାକୁ ଥିଲା, ଯାହାକି ଲେବିୟ 23 ପର୍ବର 27 ପଦରେ ମଧ୍ୟ ଲେଖା ଅଛି। କିନ୍ତୁ ଏଠାରେ ସେହି ବ୍ୟବସ୍ଥାକୁ କେବଳ ପୁନରାବୃତ୍ତି କରାଯାଇଅଛି। କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଏହି ତୁଷ୍ଟିଜନକ ହୋମବଳି କାହିଁକି ସପ୍ତମ ମାସର ପ୍ରଥମ ଦିନରେ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ ହେବାକୁ ଥିଲା। ତେବେ ଆପଣ ଏହି ସପ୍ତମ ମାସର ତାତ୍ପର୍ଯ୍ୟ ମଧ୍ୟ ଏହାର ପରବର୍ତ୍ତୀ ଅଂଶରେ ଅର୍ଥାତ୍ 29 ପର୍ବର 7 ପଦରେ ଦେଖିବାକୁ ପାରିବେ। କିନ୍ତୁ ତାହା ପୂର୍ବରୁ ମଧ୍ୟ ମୁଁ ଆପଣଙ୍କୁ ସଂକ୍ଷେପରେ ସ୍ମରଣ କରାଇଦିଏ ଯେ ଏହି ସପ୍ତମ ମାସ, ଯାହାକି ବର୍ତ୍ତମାନର ସମୟକୁ ନେଇ ଦେଖିଲେ ତାହା ଅଗଷ୍ଟ ମାସକୁ ବୁଝାଏ, ଏହି ମାସରେ ବର୍ଷକୁ ଥରେ ଇସ୍ରାଏଲ ଲୋକମାନେ ସେମାନଙ୍କର ପାପ ନିମନ୍ତେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରୁଥିଲେ, ଯାହାକି ସେମାନଙ୍କର ପାପକ୍ଷମା ନିମନ୍ତେ ଉତ୍ସର୍ଗ କରାଯାଉଥିଲା ଏବଂ ଏହା ସେହି ସପ୍ତମ ମାସର ଦଶମ ଦିନରେ ପାଳିତ ହେଉଥିଲା ଓ ସେଥିନିମନ୍ତେ ଏହାକୁ ପ୍ରାୟଶ୍ଚିତର ଦିନ ବୋଲି କୁହାଯାଉଥିଲା। ଏହି ଦିନ ଏକ ପବିତ୍ର ଦିନ ବୋଲି ମଧ୍ୟ ଘୋଷଣା କରାଯାଉଥିଲା। ଏହି ପ୍ରାୟଶ୍ଚିତ ବଳି ଅନ୍ୟାନ୍ୟ ବଳିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏହା ସମସ୍ତ ଇସ୍ରାଏଲ ମଣ୍ଡଳୀର ପାପକ୍ଷମା ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପେ ଉତ୍ସର୍ଗ କରାଯାଉଥିଲା। ତେବେ ଏହାକୁ କିପରି ଉତ୍ସର୍ଗ କରାଯାଉଥିଲା ସେହି ବିଷୟ ନେଇ ଆମେ ଏହାର ପରବର୍ତ୍ତୀ ଅଂଶରେ ଆଲୋଚନା କରିବା। ମାତ୍ର ଏହି ଅଂଶରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଏହି ତୁଷ୍ଟିଜନକ ହୋମବଳି ସପ୍ତମ ମାସର ପ୍ରଥମ ଦିନରେ ଉତ୍ସର୍ଗ କରାଯିବାର ତାତ୍ପର୍ଯ୍ୟ ହେଉଛି ଯେ ଏହି ସପ୍ତମ ମାସଟି ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଏକ ପବିତ୍ର ତଥା ପ୍ରାୟଶ୍ଚିତର ମାସ ଥିଲା, ଯେହେତୁ ଏହି ମାସରେ ସମଗ୍ର ମଣ୍ଡଳୀ ନିମନ୍ତେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରାଯାଉଥିଲା। ତେଣୁ ହୋଇପାରେ ଈଶ୍ୱର ସେମାନଙ୍କୁ ସେହି ସପ୍ତମ ମାସର ଗୁରୁତ୍ୱକୁ ଉପଲବ୍ଧି କରାଇବା ନିମନ୍ତେ ଓ ସେମାନଙ୍କୁ ସ୍ମରଣ କରାଇଦେବା ନିମନ୍ତେ ଏହି ପ୍ରକାର ତୁଷ୍ଟିଜନକ ହୋମବଳି ଉତ୍ସର୍ଗ କରିବା ନିମନ୍ତେ କହିଥିଲେ, ଯେପରି ସେମାନେ ସେହି ମାସର ଗୁରୁତ୍ୱକୁ ଉପଲବ୍ଧି କରିପାରନ୍ତି। ଈଶ୍ୱର ସେମାନଙ୍କୁ ସେହି ପ୍ରାୟଶ୍ଚିତର ଦିନ ନିମନ୍ତେ ପୂର୍ବରୁ ପ୍ରସ୍ତୁତ କରାଇଦେବାକୁ ଚାହିଁଥିଲେ, ଯେହେତୁ ସେହି ତୁଷ୍ଟିଜନକ ହୋମବଳି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱକୁ ପ୍ରକାଶ କରେ ଓ ସେହି ପ୍ରାୟଶ୍ଚିତ ବଳି ତାଙ୍କର କାର୍ଯ୍ୟକୁ ପ୍ରକାଶ କରେ, କାରଣ ତାଙ୍କର ବ୍ୟକ୍ତିତ୍ୱ ତାଙ୍କର କାର୍ଯ୍ୟ ଦ୍ୱାରା ମଧ୍ୟ ପ୍ରକାଶିତ ହୁଏ, ଯେହେତୁ ଈଶ୍ୱର ତାଙ୍କର କାର୍ଯ୍ୟ ନେଇ ମଧ୍ୟ ତାଙ୍କ ଉପରେ ସନ୍ତୁଷ୍ଟ ଥିଲେ। ତେଣୁକରି ସେହି ସପ୍ତମ ମାସର ପ୍ରଥମ ଦିନରେ ଈଶ୍ୱର ସେମାନଙ୍କୁ ସେହି ତୁଷ୍ଟିଜନକ ହୋମବଳି ଉତ୍ସର୍ଗ କରିବା ନିମନ୍ତେ କହିଥିଲେ। ପ୍ରିୟ ବନ୍ଧୁ, ସେହି ତୁଷ୍ଟିଜନକ ହୋମବଳି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ ପ୍ରକାଶ କରୁଥିବାରୁ ଈଶ୍ୱର ଆଜି ମଧ୍ୟ ଚାହାନ୍ତି ଯେ ଆମେ ଯେପରି ଖ୍ରୀଷ୍ଟଙ୍କ କୃଶର ନିକଟବର୍ତ୍ତୀ ହେବା ପୂର୍ବରୁ ଖ୍ରୀଷ୍ଟଙ୍କୁ ଭଲ ଭାବରେ ଚିହ୍ନିବାକୁ ଚେଷ୍ଟା କରୁ ଓ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସର ସହିତ ନିଜ ହୃଦୟରେ ଗ୍ରହଣ କରୁ, ତାହେଲେ ସେ ଆମମାନଙ୍କ ହୃଦୟରେ କଥା କହିବେ ଓ ଆମମାନଙ୍କୁ ସେହି ଉଦ୍ଧାରର ପଥରେ କଢ଼ାଇ ନେବେ, ଯେଉଁ ପଥରେ ଗଲେ ଆମେ ସେହି କୃଶର ବାସ୍ତବ ମହତ୍ତ୍ୱକୁ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ ପାପରୁ ଉଦ୍ଧାର ପାଇବାର ପଥ ମଧ୍ୟ ପାଇପାରିବା। ପ୍ରିୟ ବନ୍ଧୁ, ଆଜି ଆପଣ ହୁଏତ ପ୍ରଭୁ ଯୀଶୁଙ୍କର ବିଷୟରେ ଅଧିକ କିଛି ଜାଣିଥାଇପାରନ୍ତି, ତାଙ୍କର ବାକ୍ୟ ଅଧ୍ୟୟନ କରିଥାଇପାରନ୍ତି, ମାତ୍ର ପ୍ରଭୁ ଯୀଶୁଙ୍କୁ ଜାଣିବା ବିଶେଷରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ତାହାଙ୍କୁ ନିଜ ହୃଦୟରେ ଗ୍ରହଣ କରି ତାଙ୍କର କୃଶ ନିକଟରେ ନିଜର ପାପ ସବୁ ସ୍ୱୀକାର କରି ତାହାରୁ ଉଦ୍ଧାର ପାଇବା ନିତାନ୍ତ ପ୍ରୟୋଜନ। ତାହା ନହେଲେ ଏହି କାର୍ଯ୍ୟକ୍ରମ ଶୁଣିବା ବା ତାଙ୍କର ବାକ୍ୟ ଅଧ୍ୟୟନ କରିବା ନିତାନ୍ତ ବ୍ୟର୍ଥ। ତେଣୁ ଏହି କାର୍ଯ୍ୟକ୍ରମ ଶୁଣି ବା ପୁସ୍ତକଗୁଡ଼ିକ ପାଠ କରି ନୀରବ ରହିଯାଆନ୍ତୁ ନାହିଁ, ମାତ୍ର ସେହି ବାକ୍ୟ ଅନୁଯାୟୀ ନିଜକୁ ପ୍ରଶ୍ନ କରନ୍ତୁ ଯେ ବାସ୍ତବରେ ମୋର ଜୀବନ କ'ଣ ଈଶ୍ୱରଙ୍କ ନିକଟରେ ଗ୍ରହଣଯୋଗ୍ୟ କି? ମୁଁ ଯେପରି ଜୀବନଯାପନ କରୁଛି ତାହା କ'ଣ ଈଶ୍ୱରଙ୍କ ନିକଟରେ ସନ୍ତୋଷଜନକ କି? ମୁଁ କ'ଣ ମୋର ପାପରୁ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଙ୍କୁ ବାସ୍ତବରେ ଚିହ୍ନିପାରିଛି କି? ଯଦି ଏହି ପ୍ରଶ୍ନ ନେଇ ଆପଣ ନିଜର ଜୀବନକୁ ସମୀକ୍ଷା କରନ୍ତି, ତାହେଲେ ମୁଁ ଭାବୁଛି ଆପଣ ନିଶ୍ଚୟ ଏକ ସିଦ୍ଧାନ୍ତରେ ଉପନୀତ ହୋଇପାରିବେ ଓ ତହିଁର ଉତ୍ତର ମଧ୍ୟ ପାଇପାରିବେ। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଗଣନା 29 ପର୍ବର ପ୍ରଥମ ପଦରୁ 6 ପଦ ମଧ୍ୟରେ ଯେଉଁ ତୁଷ୍ଟିଜନକ ହୋମବଳି ଉତ୍ସର୍ଗ କରିବା ବିଷୟ ନେଇ ଉଲ୍ଲେଖ କରାଯାଇଅଛି ତାହା ସପ୍ତମ ମାସର ପ୍ରଥମ ଦିନରେ ଏକ ସ୍ୱତନ୍ତ୍ର ଭାବେ ପାଳନ କରାଯିବାକୁ ଥିଲା ଯେପରି ସେମାନେ ସେହି ଆଗାମୀ ପ୍ରାୟଶ୍ଚିତ ଦିନର ଗୁରୁତ୍ୱକୁ ଉପଲବ୍ଧି କରି ନିଜ ନିଜକୁ ତହିଁ ନିମନ୍ତେ ପ୍ରସ୍ତୁତ କରନ୍ତି ଆସନ୍ତୁ ଏହାପରେ ସେହି 29 ପର୍ବର 7 ପଦରୁ 11 ପଦ ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ତୁଷ୍ଟିଜନକ ହୋମବଳି ବିଷୟ ନେଇ ଆଲୋଚନା କରିବା ଯାହା ସେହି ସପ୍ତମ ମାସର ଦଶମ ଦିନରେ ଅର୍ଥାତ୍ ପ୍ରାୟଶ୍ଚିତ ଦିନରେ ଏକ ସ୍ୱତନ୍ତ୍ର ରୂପେ ଉତ୍ସର୍ଗ କରାଯାଉଥିଲା କାରଣ ଆପଣ ଦେଖିବେ ଯେ ଏହି ସପ୍ତମ ମାସର ଦଶମ ଦିନ ଇସ୍ରାଏଲ ମଣ୍ଡଳୀର ପାପ ନିମନ୍ତେ ଏକ ପ୍ରାୟଶ୍ଚିତର ଦିନ ଥିଲା କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ସେହି ପ୍ରାୟଶ୍ଚିତ ବଳି ସହିତ ଏହି ତୁଷ୍ଟିଜନକ ହୋମବଳି ମଧ୍ୟ ଏକ ସ୍ୱତନ୍ତ୍ର ଭାବେ ଉତ୍ସର୍ଗ କରିବାକୁ ଥିଲା ଯେଉଁଠାରେ କି ସମଗ୍ର ଇସ୍ରାଏଲ ମଣ୍ଡଳୀର ପାପ ନିମନ୍ତେ ପ୍ରାୟଶ୍ଚିତ ବଳି ଉତ୍ସର୍ଗ କରାଯାଉଥିଲା ଏହି ପ୍ରାୟଶ୍ଚିତ ବଳି ସମଗ୍ର ଇସ୍ରାଏଲ ମଣ୍ଡଳୀର ପାପ ନିମନ୍ତେ ଉତ୍ସର୍ଗ କରାଯାଉଥିବାରୁ ଏହି ସପ୍ତମ ମାସ ଓ ଏହାର ଦଶମ ଦିନ ଏକ ପବିତ୍ର ତଥା ପ୍ରାୟଶ୍ଚିତର ଦିନ ବୋଲି ଗଣନା କରାଯାଉଥିଲା ଏହି ପ୍ରାୟଶ୍ଚିତ ବଳି କେବଳ ମହାଯାଜକ ଉତ୍ସର୍ଗ କରିବାକୁ ଥିଲା ଓ ଏହା ବର୍ଷକୁ ଥରେ ମାତ୍ର ଉତ୍ସର୍ଗ କରାଯାଉଥିଲା ପ୍ରଥମେ ମହାଯାଜକ ନିଜର ତଥା ଯାଜକମାନଙ୍କର ପାପ ନିମନ୍ତେ ଗୋବତ୍ସ ବଳିଦାନ କରି ପବିତ୍ର ହେବା ପରେ ସମଗ୍ର ଇସ୍ରାଏଲ ମଣ୍ଡଳୀର ପାପ ନିମନ୍ତେ ଗୋଟିଏ ଛାଗ ବଳିଦାନ କରୁଥିଲେ ଓ ଆଉ ଗୋଟିଏ ଛାଗ ବା ଛେଳିକୁ ପ୍ରାନ୍ତରକୁ ସେହି ପାପ ବହି ନେଇ ଯିବା ପାଇଁ ପଠାଇ ଦେଉଥିଲେ ସେହି ଦ୍ୱିତୀୟ ଛାଗଟି ବଧ କରାଯାଉ ନଥିଲା ମାତ୍ର ସମଗ୍ର ଇସ୍ରାଏଲ ମଣ୍ଡଳୀର ପାପ ବହନ କରି ନେଇଯିବା ପାଇଁ ପ୍ରାନ୍ତରକୁ ପଠାଇ ଦିଆଯାଉଥିଲା ଯାହାକି ଆମେ ଲେବିୟ ପୁସ୍ତକରେ ଏଥିପୂର୍ବରୁ ପାଠ କରିସାରିଛୁ କିନ୍ତୁ ଏଠାରେ ଚିନ୍ତାର ବିଷୟ ହେଉଛି ଯେ ଏହି ପ୍ରାୟଶ୍ଚିତ ଦିନରେ କାହିଁକି ଏହିପରି ତୁଷ୍ଟିଜନକ ହୋମବଳି ପ୍ରାୟଶ୍ଚିତ ବଳି ସହିତ ମଧ୍ୟ ଉତ୍ସର୍ଗ କରାଯାଉଥିଲା ଏହାର ତାତ୍ପର୍ଯ୍ୟ କ'ଣ ଆପଣ ଯଦି ଟିକେ ଭଲ ଭାବରେ ଚିନ୍ତା କରିବେ ଓ ଦେଖିବେ ତାହେଲେ ଜାଣିପାରିବେ ଯେ ଅନ୍ୟାନ୍ୟ ତୁଷ୍ଟିଜନକ ହୋମବଳି ଉତ୍ସର୍ଗ କରିବା ସମୟରେ ସେମାନେ ଅତି ଆନନ୍ଦ ଓ ଉଲ୍ଲାସର ସହିତ ଏହି ହୋମବଳି ଉତ୍ସର୍ଗ କରୁଥିଲେ ମାତ୍ର ଏହି ପ୍ରାୟଶ୍ଚିତ ଦିନରେ ସେମାନେ ଦୁଃଖର ସହିତ ତାହା ପାଳନ କରୁଥିଲେ କାରଣ 29 ପର୍ବର 7 ପଦରେ ଲେଖାଯାଏ ପୁଣି ତୁମେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ ଅର୍ଥାତ୍ ଏହି ପ୍ରାୟଶ୍ଚିତ ଦିନରେ ସେମାନେ ତୁଷ୍ଟିଜନକ ହୋମବଳି ଉତ୍ସର୍ଗ କରିବା ସମୟରେ ସେମାନେ ଆପଣା ଆପଣା ପାପ ସବୁ ସ୍ମରଣ କରି ଅନୁତାପର ସହିତ ସେହି ତୁଷ୍ଟିଜନକ ହୋମବଳି ଉତ୍ସର୍ଗ କରିଥିଲେ ଯେହେତୁ ସମଗ୍ର ଇସ୍ରାଏଲ ମଣ୍ଡଳୀର ପାପ କ୍ଷମା ନିମନ୍ତେ ପ୍ରାୟଶ୍ଚିତ ବଳି ମଧ୍ୟ ଉତ୍ସର୍ଗ କରାଯିବାକୁ ଥିଲା କାରଣ ପାପ କ୍ଷମା ନିମନ୍ତେ ଅନୁତାପ ମଧ୍ୟ ଆବଶ୍ୟକ ଯେପର୍ଯ୍ୟନ୍ତ ଆମେ ନିଜର ପାପ ନିମନ୍ତେ ଅନୁତାପ କରିନାହୁଁ ସେ ପର୍ଯ୍ୟନ୍ତ ଆମେ କେବେ ହେଲେ ଉଦ୍ଧାର ପାଇପାରିବା ନାହିଁ ଓ ଯେପର୍ଯ୍ୟନ୍ତ ଆମେ ନିଜକୁ ପାପି ବୋଲି ଚିହ୍ନିନାହୁଁ ସେ ପର୍ଯ୍ୟନ୍ତ ଆମେ ସେହି ଉଦ୍ଧାରର ପଥ ପାଇପାରିବା ନାହିଁ ପ୍ରିୟ ବନ୍ଧୁ ଆଜି ଆମେ ସେହି ପ୍ରକାର ବଳିଦାନ ଉତ୍ସର୍ଗ କରୁନାହୁଁ ଯେହେତୁ ସେହି ପ୍ରଭୁ ଯୀଶୁ ଆମମାନଙ୍କ ନିମନ୍ତେ ବଳିକୃତ ହେଲେ ସେ ସେହି ପ୍ରାୟଶ୍ଚିତ ବଳି ସ୍ୱରୂପେ ଆପଣଙ୍କୁ କୃଷରେ ସମର୍ପଣ କଲେ ଯେପରି ଆପଣ ଓ ମୁଁ ପାପରୁ ଉଦ୍ଧାର ପାଇ ପରିତାଣର ଅଧିକାରୀ ହେଉ ପ୍ରିୟ ବନ୍ଧୁ ଆଜି କ'ଣ ଆମେ ପ୍ରଭୁ ଯୀଶୁଙ୍କ ନିକଟରେ ନିଜର ପାପ ସ୍ୱୀକାର କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବାକୁ ଚାହୁଁ କି ତାହେଲେ ଆଜି ତାହା କରୁ କାଲି ପାଇଁ ଅପେକ୍ଷା ନ କରୁ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ
ପ୍ରିୟ ଶ୍ରୋତା ବନ୍ଧୁ ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ ପୋଷ୍ଟବକ୍ସ ନମ୍ବର 33 ଭୁବନେଶ୍ୱର 751001 ଠିକଣାଟି ଆଉ ଥରେ ଶୁଣନ୍ତୁ ପଥ ପ୍ରଦର୍ଶିକା ବିଶ୍ୱବାଣୀ ପୋଷ୍ଟବକ୍ସ ନମ୍ବର 33 ଭୁବନେଶ୍ୱର 751001 ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ନମସ୍କାର।